ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ। ଅନ୍ଲାଇନ୍ ଖେଳ ଉପରେ ଲାଗୁ ହେଲା 28% ସାମଗ୍ରୀ ଓ ସେବାକର। ଏସିଆନ୍ ଗେମ୍ସରେ ଆଜି ଆଉ 3 ସ୍ୱର୍ଣ୍ଣପଦକ ହାସଲ କଲା ଭାରତ, ପଦକ ସଂଖ୍ୟା 51 ବୃଦ୍ଧି। ଏବଂ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ପ୍ରବଳ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ୱଚ୍ଛତା ହିଁ ସେବା ମହାଅଭିଯାନ ଆୟୋଜିତ ହୋଇଛି। ନୂଆଦିଲ୍ଲୀଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଶାରୀରିକ ଦକ୍ଷତା ପ୍ରଶିକ୍ଷକ ଅଙ୍କିତ ବୟାନପୁରୀ ଅଂଶଗ୍ରହଣ କରିଥିଲେ। ଏହାର ଏକ ଭିଡ଼ିଓକୁ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ସହିତ ଆମେ ଫିଟ୍ନେସ୍ ଏବଂ ସୁସ୍ଥତାର ସମ୍ମିଶ୍ରଣ କରିଛୁ। ଏହା ହେଉଛି ସ୍ୱଚ୍ଛ ଏବଂ ସୁସ୍ଥ ଭାରତର ଆବେଗଭରା ପରିବେଶ। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ 1 ତାରିଖ 1 ଘଣ୍ଟା 1 ସାତକୁ ସମର୍ଥନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍, ଡକ୍ଟର ଜିସି ନାରଙ୍ଗ ମାର୍ଗ, ଶ୍ରେୟା ମିଶ୍ର ମାର୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଏବଂ ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ସ୍ୱଚ୍ଛତା ପାଇଁ 1 ଘଣ୍ଟା ସାମୁହିକ ଶ୍ରମଦାନ କରିଛନ୍ତି। ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି, ଆସନ୍ତାକାଲି ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜାତିର ଜନକ ମହାତ୍ମାଗାନ୍ଧି ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଅବସରରେ ସ୍ୱଚ୍ଛାକୃତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ଖବର ଆମର ହସ୍ତଗତ ହୋଇଛି। ଏହି କ୍ରମରେ କଟକର ଆକାଶବାଣୀ କେନ୍ଦ୍ରଠାରେ ହୋଇଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମରେ କେନ୍ଦ୍ର ମୁଖ୍ୟ ପ୍ରକାଶ କୁମାର ପତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ସଫେଇ କାର୍ଯ୍ୟ କରିଛନ୍ତି। ସେହିଭଳି ପୁରୀ ବେଳାଭୂମି, ବଡ଼ଦାଣ୍ଡ ସମେତ ବିଭିନ୍ନ ୱାର୍ଡରେ ଏହି ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଗତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅନୁରୋଧ କରିଥିଲେ। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ଅନୁସାରେ ଶ୍ରମଦାନ ଲାଗି ଦେଶରେ 6,40,000 ସ୍ଥାନ ନିରୂପଣ କରାଯାଇଥିଲା। ଅନ୍ଲାଇନ୍ ଖେଳ, ଜୁଆ, କ୍ୟାସିନୋ, ଘୋଡ଼ାଦୌଡ଼ ଏବଂ ଲଟେରୀ ଆଦି ଉପରେ ଆଜିଠାରୁ 28% ସାମଗ୍ରୀ ଓ ସେବାକର ଜିଏସ୍ଟି ଲାଗୁ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଏସ୍ଟି ପରିଷଦର 51ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ। ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି 1990 ଡିସେମ୍ବର 14 ଏହି ଦିବସ ପାଳନ କରିବା ପାଇଁ ଜାତିସଂଘ ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସମାଜ ଗଠନରେ ବୟସ୍କ ନାଗରିକଙ୍କର ଅବଦାନକୁ ମନେ ପକାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଏ ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି, ପରିବର୍ତ୍ତିତ ବିଶ୍ୱରେ ବୟସ୍କ ବ୍ୟକ୍ତିଙ୍କ ତିଷ୍ଠିବାର ସାମର୍ଥ୍ୟ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବୟସ୍କ ନାଗରିକଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି। ସେମାନଙ୍କର ଅଭିଜ୍ଞତା ଆମକୁ ବିଭିନ୍ନ ସମସ୍ୟାର ସମାଧାନ କରିବାର ମାର୍ଗଦର୍ଶନ କରିଥାଏ। ବୟସ୍କଙ୍କ ଆଶୀର୍ବାଦ ସମାଜ ପାଇଁ ବହୁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବୟସ୍କ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ସାମାଜିକ ଗଣମାଧ୍ୟମର ପ୍ରଭାବ ବହୁଳ ଭାବେ ପରିଲକ୍ଷିତ ହୋଇଛି। ଏହା ମାଧ୍ୟମରେ ବହୁ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିବା ସହ ଆତ୍ମନିର୍ଭର ଭାରତ ଆଦି ବିଶେଷ କାର୍ଯ୍ୟକ୍ରମ ସଫଳତା ହାସଲ କରିପାରିଛି ବୋଲି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବନ୍ସଲ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ରାଜ୍ୟସ୍ତରୀୟ ସୋସିଆଲ ମିଡିଆ କର୍ମଶାଳାରେ ଯୋଗଦେଇ ଶ୍ରୀ ବନ୍ସଲ ଏହା କହିଛନ୍ତି। ସେ କହିଛନ୍ତି, ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ମାଧ୍ୟମରେ ଦେଶ ଉନ୍ନତି ପଥରେ ଆଗୁସାର ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଦଳୀୟ ନେତା ଏବଂ କର୍ମୀ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଜାତୀୟ ସ୍ୱଚ୍ଛାକୃତ ରକ୍ତଦାନ ଦିବସ। ଲୋକମାନେ ଆଜି ନିଜ ତରଫରୁ ସ୍ୱଚ୍ଛାକୃତ ରକ୍ତଦାନ କରି ଅନ୍ୟମାନଙ୍କର ଚିକିତ୍ସା ତଥା ଜୀବନରକ୍ଷା ଲାଗି ଯେଉଁ ବହୁମୂଲ୍ୟ ଅବଦାନ ଦେଉଛନ୍ତି ସେ ସମ୍ପର୍କରେ ସଚେତନ କରାଇବା ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ। ଏ ବର୍ଷର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସର ବାର୍ତ୍ତା ହେଉଛି ରକ୍ତଦାନ କର, ପ୍ଲାଜା ଦିଅ, ଜୀବନ ବଞ୍ଚାଅ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ରକ୍ତଦାନ ସର୍ବଶ୍ରେଷ୍ଠ ଦାନ। ରାଜ୍ୟରେ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହିତ ଜନସାଧାରଣ ସଚେତନ ହେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପ୍ରତିବର୍ଷ ହାରାହାରି 5 ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାରୁ ରାଜ୍ୟବାସୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆହ୍ୱାନ ଦେଇଛନ୍ତି। ଆମ ସଂସ୍କୃତି ଏକତା ମନୋଭାବ ଆଣିବା ସହ ବିଶ୍ୱକୁ ପ୍ରଭାବିତ କରିଥାଏ। ନୂଆଦିଲ୍ଲୀଠାରେ ଜୁହାର ପରିବାର ପକ୍ଷରୁ ଆୟୋଜିତ ନୂଆଖାଇ ପରବ 2023ରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ନୂଆଖାଇ ହେଉଛି ଆମ ପରିଚୟ ଏବଂ ସଂସ୍କୃତିର ପ୍ରତୀକ। ସମଗ୍ର ଦେଶ ଏହାକୁ ସମ୍ମାନର ସହ ଗ୍ରହଣ କରିବା ସହ ନିକଟରେ ଅନୁଷ୍ଠିତ G20 ସମ୍ମିଳନୀରେ ସମ୍ଭଲପୁର ଡାଲଖାଇ ଗୀତ ବିଶ୍ୱ ନେତୃବୃନ୍ଦକୁ ଆକୃଷ୍ଟ କରିଥିଲା। ଏହି ଅବସରରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ତାଳପତ୍ର ପୋଥିର ସଂଶୋଧନ, ସମ୍ପାଦନ ଏବଂ ସଂରକ୍ଷଣ ସଂକ୍ରାନ୍ତ 15-ଦିନିଆ ପ୍ରଶିକ୍ଷଣ କର୍ମଶାଳା ଆଜି ଉଦ୍ଯାପିତ ହୋଇଛି। ରାଜ୍ୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ, ଓଡ଼ିଶା ହେରିଟେଜ୍ ରିସର୍ଚ୍ଚ ଜର୍ଣ୍ଣାଲ ବିଶେଷଙ୍କ, ଓଡ଼ିଶାରେ ଜାତିର ପିତାଙ୍କ ପଦଚିହ୍ନ ସମ୍ପର୍କିତ କଫି ଟେବୁଲ୍ ବୁକ୍, ଆନନ୍ଦ ଭବନ ସଂଗ୍ରହାଳୟ ଭର୍ଚୁଆଲ୍ ୱାର୍କ ଥ୍ରୁ ଆଦି କାର୍ଯ୍ୟକ୍ରମ ପାଇଁ ପଥ ଉନ୍କକ୍ତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିସ୍ତୃତ ପଦକ୍ଷେପ ଗ୍ରହଣ କରାଯାଇଛି। ଗାଁ ସାଥୀ ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ପ୍ରଦେଶ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜିଠାରୁ ସ୍ଥଗିତ ରହିଛି। ସଂଘ ପକ୍ଷରୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗତକାଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନା ପରେ ଏଭଳି ନିଷ୍ପଭି ଗ୍ରହଣ କରାଯାଇଛି ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। କଟକ ସହରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଛି। ଆଜି 203 ପ୍ରତିମା ବିସର୍ଜିତ ହେବାର କାର୍ଯ୍ୟସୂଚୀ ରହିଛି। ଏବେ ସହରର ବିଭିନ୍ନ ସ୍ଥାନରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ବିରାଟ ଶୋଭାଯାତ୍ରାରେ ନିଆଯାଉଛି। ଏଥିପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରାତି 10 ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ମିଳିଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ 15 ସ୍ଥାନରେ ଏକାଧିକ କୃତ୍ରିମ ଜଳାଶୟ ନିର୍ମାଣ କରାଯାଇଛି। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା ଏସିଆନ୍ ଗେମ୍ସର 8ମ ଦିନରେ ଭାରତ ଏପର୍ଯ୍ୟନ୍ତ 13 ସ୍ୱର୍ଣ୍ଣ, 19 ରୌପ୍ୟ ଏବଂ 19 ବ୍ରୋଞ୍ଜ ପଦକ ଜିତି ମୋଟ ପଦକ ସଂଖ୍ୟା 51 ବୃଦ୍ଧି କରିଛି। ପୁରୁଷ 3000 ମିଟର ଷ୍ଟିପଲ୍ ଚେଜ୍ରେ ଭାରତର ଅଭିନାଶ ସାଓ୍ବଲେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଆଥ୍ଲେଟିକ୍ସ ଇଭେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଆଜି ଅନୁଷ୍ଠିତ ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ମହିଳା 1500 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛି। ପୁରୁଷ ସୁଟିଂର ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। କିନାନ୍ ଡୋରିୟସ୍, ଜୋରାବର ସିଂହ ସିଦ୍ଧୁ ଏବଂ ପୃଥ୍ୱୀରାଜ ତାନ୍ଦେମାନ ଏହି ସଫଳତା ହାସଲ କରିଛନ୍ତି। ଏଥିସହିତ ମହିଳା ସୁଟିଂର ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଛି। ମନୀଷା କିର୍, ପ୍ରୀତି ରଜାକ୍ ଏବଂ ରାଜେଶ୍ୱରୀ କୁମାର ଭାରତ ପାଇଁ ଏହି ସଫଳତା ଆଣିଛନ୍ତି। ମହିଳା ଗଲ୍ଫରେ ମଧ୍ୟ ଭାରତ ରୌପ୍ୟ ପଦକ ବିଜୟୀ ହୋଇଛି। ଅଦିତି ଅଶୋକ ଏହି ପଦକ ହାସଲ କରିବା ସହ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ମହିଳା ଭାରତୀୟ ଗଲ୍ଫ ଖେଳାଳି ଭାବେ ଅଦିତି ଏସୀୟ କ୍ରୀଡ଼ାରେ ପଦକ ହାସଲ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 18 ଜିଲ୍ଲାରେ ପ୍ରବଳ ବର୍ଷା ଏବଂ 7 ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ଦେଶରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର କେତେକ ଭାଗ ସହିତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀରୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ। ଅନ୍ଲାଇନ୍ ଖେଳ ଉପରେ ଲାଗୁ ହେଲା 28% ସାମଗ୍ରୀ ଓ ସେବାକର। ଏସିଆନ୍ ଗେମ୍ସରେ ଆଜି ଆଉ 3 ସ୍ୱର୍ଣ୍ଣପଦକ ହାସଲ କଲା ଭାରତ, ପଦକ ସଂଖ୍ୟା 51 ବୃଦ୍ଧି ଏବଂ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ପ୍ରବଳ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।